आकाशवाणी संबलपुर आंचलिक खबर पढ़ुचन संपा राय। जुहार, पहला मुख्य खबर। प्रधानमंत्री अध्यक्षता थी चंडीगढ़ ठाने एनडीए शासित राज्यर मुख्यमंत्री मानकर हेला बैठक। भाषा साहित्य कला और आध्यात्मिकता बागिर सांस्कृतिक स्तंभ देशर परिचय सृष्टि करसी कहले प्रधानमंत्री। चिलिकान विदेशी पक्षीकर सुरक्षा लगी ड्रोन व्यवहार करबार के जंगल विभाग निष्पत्ति। और बदलिला ट्रेन टिकेट संरक्षण व्यवस्था, 60 दिन आघनु करा जाई पारबा टिकेट बुकिंग। पूरा खबर। प्रधानमंत्री नरेन्द्र मोदी अध्यक्षता थी चंडीगढ़ ठाने एनडीए शासित राज्यर मुख्यमंत्री मानकर आज उपरबेला बैठक होई। बैठक थी राज्य मानकर उपमुख्यमंत्री माने भिल जोग दीथिले। बीजेपी राष्ट्रीय अध्यक्ष जेपी नड्डा, प्रतिरक्षा मंत्री राजनाथ सिंह आर स्वराष्ट्र मंत्री अमित शाह बैठक थी जोग देकरी भिन भिन प्रसंग उपरे आलोचना करिछन। सेंता ओडिशार मुख्यमंत्री मोहन चरण माझी, उपमुख्यमंत्री कनकवर्धन सिंहदेव आर प्रभाती परिडा भिल बैठक थी सामिल होते। संविधान अमृत महोत्सव पालन सहित जातीय विकास बाबदे भिन भिन गुरुत्वपूर्ण प्रसंग थी बैठक न आलोचना होता सूचना मिली। भाषा साहित्य कला और आध्यात्मिकता बागिर सांस्कृतिक स्तंभ देशर परिचय सृष्टि करसी बोली प्रधानमंत्री नरेन्द्र मोदी कहिछन। नूआदिल्ली नो आज आंतर्जातिक अभिधाम दिवस कार्यक्रम थी जोग देकरी श्री मोदी कहिछन जे देश विकास रास्ता थी आगे बढ़ुतबार बेले देशवासी आत्मसम्मान आत्मविश्वास आर आत्मगर्व सांगे सामिल अछन। भगवान बुद्धंकर शिक्षा उपरे आलोकपात करिकरी से कहिछन जे भारतर अमृत काल भावे मूल हेतबार परिवर्तन यात्रा 2047 थी विकसित भारत सपन सांगे शेष हेबा। भगवान बुद्धंकर कालजयी शिक्षा के अनुसरण करिकरी देश बढ़भार के गुटे नुआ मार्ग अपनौछे बोली से कहिछन। विज्ञान आ प्रजुक्ति विद्या क्षेत्र थी पूर्थी नेतृत्व नेबार सहित संस्कृति आ मूल्यबोध उपरे जोर देवार के प्रधानमंत्री युववर्गंकु आह्वान देइछन। वरिष्ठ बीजेपी नेता नायब सिंह सैनी लगातार दुई नम्बर थर लगी आज हरियाणार मुख्यमंत्री भाव शपथ नहीं। पंचकुलार सालिमार पड़ियान होइथिबार शपथ ग्रहण समारोह थी राज्यपाल बंदारू दत्तात्रेय तांकु आउ अलगा मंत्री मानकु शपथपाठ करिछन। ई समारोह थी प्रधानमंत्री नरेन्द्र मोदी स्वराष्ट्र मंत्री अमित शाहंकर सहित दलर वरिष्ठ नेता माने जोग देथिले। मुख्यमंत्री मोहन चरण माझी भिल ई समारोह थी जोग देथिले। लगातार दुई नंबर थर लगी हरियाणार मुख्यमंत्री भाव शपथ नहीं श्री सैनी को श्री माझी शुभेच्छा जनईछन। देशे पोल आर मेट्रो मानकर तैयार बार खर्चा के आधुनिक शैली उपयोग जरिए 25% के कम करा जाई पारिछे बोली केन्द्र सड़क परिवहन आर राजपथ मंत्री नितिन गडकरी कहिछन। नूआदिल्ली नो आज नीति आयोग तरफ मिथानल सेमिनार आर एक्सपो 2024 सम्मेलन के उद्घाटन करी श्री गडकरी कहिछन जे मलेशियार ज्ञानकौशल थी तैयार करा जाइथिबार अल्ट्रा एनफोर्समेंट कंक्रीट व्यवहार करिकरी ई सफलता मिलिछि। से कहिछन जे बायो डीजल आर विकल्प ईंधन रप्तानी क्षेत्र थी देशे बहुत सुजोग रहिछि। भारत पृथ्वीर तीन नंबर बृहत ऑटोमोबाइल शिल्पर मान्यता हासिल करिथिबार से कहिछन। पुरी श्रीक्षेत्र न हविष्याली मानकर सुविधा आर श्रीजीवंकु श्रृंखलित दर्शन लगी पदक्षेप नियाजाइछे बोली आईन मंत्री पृथ्वीराज हरिचंदन कहिछन। से कहिछन जे श्रद्धालु माने सिंहद्वार आर पश्चिम द्वार देइगिरी मंदिर भितर के जाई पारबे। सेंता से माने सिंहद्वार छोडा अलगा तीनटा द्वार देइगिरी बाहरबे। हविष्याली मानकर सुविधा आर सुरक्षा के नजर थी रखिकरी हेल्पलाइन नंबर जारी करा जिबा बोली श्री हरिचंदन कहिछन। पुरी न सेमानकर रहणी नु नेइगिरी दर्शन तक पूरा व्यवस्था के श्रृंखलित भाव करबार लगी पदक्षेप नियाजाइछे। हविष्याली मानकर लगी ऑनलाइन जरिए पंजीकरण व्यवस्था होइथिला। ई बछर पंजीकरण नाइ करि पारिथिबार हविष्याली माने आइबा बछर इतार सुजोग नेबार के मंत्री श्री हरिचंदन परामर्श देइछन। आपण माने खबर सुनुछन आकाशवाणी संबलपुर केन्द्रनु। चिलिका के आसुथिबार विदेशी पक्षी मानकर सुरक्षा लगी ड्रोन व्यवहार करबार के जंगल विभाग निष्पत्ति नेइछे। चिलिका वन्यप्राणी वनखंड अधिकारी सूत्रनु मिलिथिबार सूचना अनुसार ई मास नु चिलिकान विदेशी पक्षीकर आयबार मूल होइछे। फी बछर बागिर इथर भिल पक्षीकर सुरक्षा लगी अस्थायी जगुआली निजुक्त होइछन। ଚିଲିକା ବନ୍ୟପ୍ରାଣୀ ବନଖଣ୍ଠି ଏଥିରଲାଗି 21 କ୍ୟାମ୍ପ କରାଯାଇଛି। ପକ୍ଷୀ ଶିକାର ଲାଗି ଚିହ୍ନଟ ହୋଇଥିବାର ସମ୍ବେଦନଶୀଲ ଇଲାକା ଉପରେ ବନଖଣ୍ଡ ତରଫରୁ ନଜର ରଖାଯାଇଛି। ଡ୍ରୋନ୍ ଜରିଏ ପକ୍ଷୀମାନଙ୍କ ଲାଗି ବିପଦ ସୃଷ୍ଟି କରୁଥିବାର ସବୁ ପଦକ୍ଷେପ ଉପରେ ନଜର ରଖାଯାଇପାରବା ବୋଲି ଜଣାପଡ଼ିଛି। ଦରକାର ପଡ଼ିଲେ ପକ୍ଷୀ ଶିକାରୀଙ୍କୁ ଯୁଗିବାର ଲାଗି ଖୋର୍ଦ୍ଧା ବନଖଣ୍ଡ ସ୍ୱତନ୍ତ୍ର ଡ୍ରୋନ୍ ଅଣାଯିବା ବୋଲି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ସୂଚନା ଦିଆଯାଇଛି। ଭାରତୀୟ ରେଳବାଇ ତରଫରୁ ଟ୍ରେନ୍ ସଂରକ୍ଷିତ ଟିକେଟ୍ ବୁକିଂ ବ୍ୟବସ୍ଥାଟି ପରିବର୍ତ୍ତନ କରାଯାଇଛି। ଏଛେନ୍ ଯାତ୍ରାର 60 ଆଗନୁ ସଂରକ୍ଷିତ ଟିକେଟ୍ ବୁକିଂ ହୋଇପାରବା। ଏ ନିୟମ ଆଇବା ମାସ ନଭେମ୍ବର 1 ଲାଗୁ ହେବା। ଆଗନୁ ଏହି ସମୟ 120 ଥିବାର ବେଳେ ଟିକେଟ୍ ସଂରକ୍ଷଣ ବ୍ୟବସ୍ଥାଟି ସୁଧାର ଆଣବାର ଲାଗି ଇଟାକେ କମ୍ କରାଯାଇଛି ବୋଲି ରେଳବାଇ ତରଫରୁ ସୂଚନା ମିଳିଛି। ଇନ ଜଣାଇ ଦିଆଯାଇପାରେ ଯେ ତାଜ ଗୋମତୀ ଏକ୍ସପ୍ରେସ୍ ବାଗିର କେତେଟା ନିର୍ଦ୍ଦିଷ୍ଟ ଟ୍ରେନ୍ କ୍ଷେତ୍ରନ ଇ ନିୟମ ଲାଗୁ ନାହିଁ ହୁଏ। ସେନ୍ତା ବିଦେଶୀ ଯାତ୍ରୀମାନଙ୍କ ବୁକିଂ ଲାଗି କେନ୍ସି ନିୟମ ବଦଲା ନାଇଁ ଯାଇ। ଆଘର ସାଂସଦ ପ୍ରଭାତ ସାମନ୍ତରାୟଙ୍କର ଭୁବନେଶ୍ୱର ପରଲୋକ ହୋଇଯାଇଛି। ଶ୍ରୀ ସାମନ୍ତରାୟ ତାଙ୍କ ରାଜନୈତିକ ଜୀବନ ଜନତା ଦଳନୁ ମୂଲ କରିଥିଲେ। କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀନୁ ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ 2 ନିର୍ବାଚିତ ହୋଇଥିଲେ। ପହିଲା ଥର ସେ 1998 1999 ତକ ଆର୍ 2 ଥର 1999 2004 ତକ କେନ୍ଦ୍ରାପଡ଼ାନୁ ଲୋକସଭାକେ ନିର୍ବାଚିତ ହୋଇଥିଲେ। ତାଙ୍କର ବିୟୋଗ ଥି ଭିନ୍ ଭିନ୍ ମହଲ ଥି ଶୋକ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀ ସାମନ୍ତରାୟଙ୍କର ବିୟୋଗ ଥି ଗଭୀର ଶୋକ ପ୍ରକାଶ କରିବାର ସହିତ ଶୋକ ସନ୍ତପ୍ତ ପରିବାରକେ ସମବେଦନା ଜଣାଇଛନ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଶୋକ ବାର୍ତ୍ତାଥି କହିଛନ୍ ଯେ ସାମାଜିକ ଆର୍ ରାଜନୈତିକ କ୍ଷେତ୍ରଥି ଶ୍ରୀ ସାମନ୍ତରାୟଙ୍କର ଅବଦାନ ସବୁଦିନ ଲାଗି ମନେ ରହିବା। ବୌଦ୍ଧ ଜିଲ୍ଲାର ଭିନ୍ ଭିନ୍ ଶକ୍ତିପୀଠମାନଙ୍କେ ମା ମାହେଶ୍ୱରୀଙ୍କର ଯାତ୍ରା ଆର୍ କୁମାର ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହେଉଛି। ବଲାକିରା ଗାଁର ମାହେଶ୍ୱରୀ ଶକ୍ତିପୀଠନ ଡୁମାଲ ସମାଜ ତରଫରୁ ହୋଇଥିବାର କୁମାର ପୂର୍ଣ୍ଣିମା ଉତ୍ସବଥି 5 ପଞ୍ଚାୟତର 25 ଗାଁର ଡୁମାଲ ସମାଜର ପରିବାର ସାମିଲ ହୋଇଥିଲେ। ପରମ୍ପରା ଅନୁସାରେ ମାହେଶ୍ୱରୀଙ୍କର ପୂଜା ଆଲତି ଆର୍ ହୋମ ଉତାରୁ ମାଙ୍କର ଖଣ୍ଡାକେ ଛତ୍ରଥି ନଗର ପରିକ୍ରମା କରାଯାଇଥିଲା। ସେନ୍ତା ବାମଣ୍ଡା ବିରସିଂହପୁର ଗାଁ ନଥିବାର ଶକ୍ତିପୀଠନ ମା ମାହେଶ୍ୱରୀଙ୍କର ଯାତ୍ରା ଆର୍ କୁମାର ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଛି। ବୌଦ୍ଧ ଜିଲ୍ଲାନ ଭିନ୍ ଭିନ୍ ଇଲାକାନ କୁମାର ପୂର୍ଣ୍ଣିମା ଅବସରରେ ଗଜଲକ୍ଷ୍ମୀ ପୂଜା ମୂଲ ହୋଇଛି। ବୌଦ୍ଧ ଏନ୍ଏସି ଛକ୍ଠାନେ ଲକ୍ଷ୍ମୀ ବଜାର ପୂଜା କମିଟି ତରଫରୁ ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା ପରମ୍ପରା ଅନୁସାରେ ମୂଲ ହୋଇଥିବାର ବେଳେ ବୁଟୁପାଲି ନପୁଆନାଲି ଆର୍ ଦେବଗଡ଼ ଗାଁନ ଗଜଲକ୍ଷ୍ମୀ ପୂଜା ହେଉଛି। ପୂଜା ମଣ୍ଡପମାନଙ୍କେ ରଙ୍ଗୀନ ଆଲୋକମାଲାଥି ମଣ୍ଡପ ସବୁ ସଜା ହୋଇଛି। ସେନ୍ତା କଣ୍ଟାମାଲ ପଲସାଗୁରା ଘଣ୍ଟାପଡ଼ା ଆମଗାଁ ଖୁଣ୍ଟିଗୋରା ରୁଣ୍ଡିମହୁଲ ଆର୍ ମନମୁଣ୍ଡାନ ଗଜଲକ୍ଷ୍ମୀ ପୂଜା ମହାସମାରୋହଥି ପାଳନ କରାଯାଉଛି। ସୁବର୍ଣ୍ଣପୁର ଜିଲ୍ଲାର ଭିନ୍ ଭିନ୍ ଜାଗାନ ଗଜଲକ୍ଷ୍ମୀଙ୍କର ପୂଜା ମୂଲ ହୋଇଛି। ସୋନପୁର ସହରର 3 ପ୍ରମୁଖ ଜାଗା ମେଢ଼ ସହିତ ବୀର ମହାରାଜପୁର ଉପଖଣ୍ଡର ମୁର୍ଶୁଣ୍ଡି ଆର୍ ଖଣ୍ଡହତାଠାନେ ପୂଜାମଣ୍ଡପନ ଦେବୀଙ୍କର ପୂଜା ଆରାଧନା ଚାଲିଛି। ପୂଜା ଆଗନୁ ଇ 2 ଜାଗାନ ହୋଇଥିବାର କଲସ ଯାତ୍ରାଥି ବହୁତଟି ମହିଳା ଭାଗ ନେଇଥିଲେ। ମା ଗଜଲକ୍ଷ୍ମୀଙ୍କର ଦର୍ଶନ ଲାଗି ସବୁ ଜାଗାନୁ ଭକ୍ତମାନଙ୍କର ଭିଡ଼ ହେଉଥିବାର ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସେନ୍ତା ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଲକ୍ଷ୍ମୀ ଛକ୍ନ ଗଜଲକ୍ଷ୍ମୀ ପୂଜା ହେଉଛି। ଗଲା ମଙ୍ଗଳବାର ଦିନ ମହିଳାମାନେ କଲସ ଯାତ୍ରାଥି ସାମିଲ ହୋଇକରି ନଗର ପରିକ୍ରମା କରିଥିଲେ ଆର୍ ସେହିଦିନ ସକାଳ ଆଳତି ସନ୍ଧ୍ୟା ଆଳତି ସମୟଥି ବହୁତଟି ଭକ୍ତ ଯୋଗ ଦେଉଛନ୍। ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ସୁନାବେଡ଼ା ଅଭୟାରଣ୍ୟଥି ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆମାନଙ୍କର ଅଧିଷ୍ଠାତ୍ରୀ ଦେବୀ ମା ସୁନାଦେଈଙ୍କର ଯାତ୍ରା ହୋଇଯାଇଛି। ଅଭୟାରଣ୍ୟନ ରହୁଥିବା 24 ଖଣ୍ଡ ଗାଁ ସହିତ ଅଭୟାରଣ୍ୟର ତଲେ ରହୁଥିବା ଆଦିବାସୀ ଗାଁର ଅଧିବାସୀମାନେ ସାମିଲ ହୋଇଛନ୍। ପୀଠନୁ ମା ସୁନାଦେଈଙ୍କର ଛତର ଲିଙ୍ଗଭଟ୍ଟାକେ ଯାଇଥିସନ୍। ସେଠାରେ ଦେହେ ବରୁଆ ଆସିକରି ଗାଁର ପରିକ୍ରମା କରସନ୍। ସାତକୋଶିଆ ଅଭୟାରଣ୍ୟଥି ଖୁବ୍ ଜଲ୍ଦି ମହାବଳ ବାଘ ଆଣବା ଲାଗି ପଦକ୍ଷେପ ନିଆଯାଉଛି ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସୁଶାନ୍ତ ନନ୍ଦ କହିଛନ୍। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଅନୁସାରେ 5 ଭିତରେ ପାଖାପାଖି 14 ବାଘ ସାତକୋଶିଆ ଅଭୟାରଣ୍ୟକେ ଅଣାଯିବାର ବ୍ୟବସ୍ଥା ହୋଇଛି ବୋଲି ଶ୍ରୀ ନନ୍ଦ କହିଛନ୍। ସେ କହିଛନ୍ ଯେ ଅଭୟାରଣ୍ୟଥି ଇଥିର ଭିତରେ 12 ଅତ୍ୟାଧୁନିକ ପେଟ୍ରୋଲିଂ ଭ୍ୟାନ୍ ଦିଆଯାଇଛି। ଅଭୟାରଣ୍ୟ ରେଞ୍ଜ କାର୍ଯ୍ୟାଳୟର ଦକ୍ଷତା ବଢ଼ାବା ଲାଗି ଏହି ବ୍ୟବସ୍ଥା କରାଯାଇଛି। ଦାରିଦ୍ର୍ୟ ବାବଦେ ସଚେତନତା ସୃଷ୍ଟି କରିବା ଲାଗି ଆଜି ବିଶ୍ୱ ଦାରିଦ୍ର୍ୟ ଦୂରୀକରଣ ଦିବସ ପାଳନ ହେଉଛି। ଫି ବଛର 17 ଦିନ ଏହି ଦିବସ ପାଳନ କରାଯାଇଛି। ଏ ବଛରର ବିଷୟବସ୍ତୁ ହେଉଛି ସାମାଜିକ ଆନୁଷ୍ଠାନିକ ଅସଦାଚରଣର ସମାପ୍ତ, ନ୍ୟାୟପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଆର୍ ଅନ୍ତର୍ଭୁକ୍ତ ସମାଜ ଲାଗି ଏକା ସାଙ୍ଗେ କାମ କର୍ମା। ଇନ ଜଣାଇ ଦିଆଯାଇପାରେ ଯେ ଏହି ଦିବସ ପାଳନ ଲାଗି 1992 ମିଳିତ ଜାତିସଂଘ ନ ଗୋଟିଏ ପ୍ରସ୍ତାବ ଗୃହୀତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାତି ଚଣ୍ଡିଗଡ଼ଠାରେ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କର ହେଲା ବୈଠକ। ଭାଷା, ସାହିତ୍ୟ, କଳା ଆର୍ ଆଧ୍ୟାତ୍ମିକତା ବାଗିର୍ ସାଂସ୍କୃତିକ ସମ୍ଭ ଦେଶର ପରିଚୟ ସୃଷ୍ଟି କରସି କହିଲେ ପ୍ରଧାନମନ୍ତ୍ରୀ। ଚିଲିକାନ ବିଦେଶୀ ପକ୍ଷୀଙ୍କର ସୁରକ୍ଷା ଲାଗି ଡ୍ରୋନ୍ ବ୍ୟବହାର କରବାର୍କେ ଜଙ୍ଗଲ ବିଭାଗ ନିଷ୍ପତ୍ତି। ଆଉର୍ ବଦଲିଲା ଟ୍ରେନ୍ ଟିକେଟ୍ ସଂରକ୍ଷଣ ବ୍ୟବସ୍ଥା, 60 ଦିନ ଆଗନୁ କରାଯାଇପାରବା ଟିକେଟ୍ ବୁକିଂ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।